ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ସୁଭଦ୍ରା ଯୋଜନାରେ ହିତାଧିକାରୀମାନଙ୍କର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଯୋଜନାର ମାର୍ଗଦର୍ଶିକା ଜାରି କରାଯିବା ପରେ ବିଭିନ୍ନ ବିଭାଗର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଆବେଦନକାରୀଙ୍କୁ ସଠିକ୍ ସୂଚନା ପ୍ରଦାନ ଏବଂ ଆବେଦନ ପ୍ରକ୍ରିୟାକୁ ସ୍ୱଚ୍ଛ ଭାବେ ନିର୍ବାହ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁଭା ଶର୍ମା ସମସ୍ତ ଜିଲ୍ଲାପାଳ, ରାଜସ୍ୱ ଆୟୁକ୍ତ ଏବଂ ଅନ୍ୟ ସମସ୍ତ ମହାନଗର ନିଗମ କମିଶନରଙ୍କ ସହ ଆଭାସୀ ଜରିଆରେ ଆଲୋଚନା କରିଛନ୍ତି। ଏହାବ୍ୟତୀତ ଜିଲ୍ଲାସ୍ତରରେ ସମାଜ କଲ୍ୟାଣ ଅଧିକାରୀ, ପୋଷଣ ଜିଲ୍ଲା ସଂଯୋଜକ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀମାନଙ୍କୁ ଆଭାସୀ ମାଧ୍ୟମରେ ତାଲିମ ଦିଆଯାଉଛି। ହିତାଧିକାରୀମାନେ ଯେପରି ସୁବିଧାରେ ସୁଭଦ୍ରା ଯୋଜନା ପାଇଁ ଆବେଦନପତ୍ର ପାଇପାରିବେ, ଆବେଦନପତ୍ର ସେମାନଙ୍କଠାରୁ ଗ୍ରହଣ କରାଯାଇପାରିବ, ପଞ୍ଜୀକରଣ ପାଇଁ ସଠିକ୍ ଆବେଦନକାରୀଙ୍କୁ ଚିହ୍ନଟ ପାଇଁ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଅଙ୍ଗନବାଡ଼ି କର୍ମୀ, ସହାୟିକା, ଆଶାକର୍ମୀମାନେ ଘରକୁ ଘର ଯାଇ ସଚେତନ କରାଉଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ସୁଭଦ୍ରା ଯୋଜନା ପାଇଁ ଆବେଦନ ଫର୍ମ ପଠାଯାଇଛି। ଏହି ଯୋଜନା ନେଇ କୌଣସି ବିଭ୍ରାନ୍ତିକର ଖବର ଦ୍ୱାରା ପ୍ରଭାବିତ ନ ହେବା ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସୁଭଦ୍ରା ଯୋଜନା ସମ୍ପର୍କରେ ଅଧିକ ଜାଣିବା ପାଇଁ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଟୋଲ୍ ଫ୍ରି ନମ୍ଘର 14678 ଜାରି କରାଯାଇଛି। ନମ୍ଘରଟି ପୁଣି ଥରେ କହି ରଖୁଛୁ, 14678। ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଟୋଲ୍ ଫ୍ରି ନମ୍ଘରକୁ ଫୋନ୍ କରି ଯୋଜନା ସମ୍ପର୍କରେ ସବିଶେଷ ତଥ୍ୟ ହିତାଧିକାରୀମାନେ ପାଇପାରିବେ। ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ସମ୍ମାନ 2024 ଆସନ୍ତା 5 ତାରିଖ ଗୁରୁବାର ପ୍ରଦାନ କରାଯିବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ ଚଳିତ ବର୍ଷ ମାତୃଭାଷା ଓଡ଼ିଆରେ ସର୍ବାଧିକ ନମ୍ଘର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ। ଓଡ଼ିଆ ଭାଷା ବିଷୟରେ ସର୍ବାଧିକ ନମ୍ଘର ରଖିଥିବା ପ୍ରାୟ 7000 ଛାତ୍ରଛାତ୍ରୀ ଏଥିପାଇଁ ମନୋନୀତ ହୋଇଛନ୍ତି। ଗୁରୁଦିବସ ଅବସରରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଭାଷାବୃତ୍ତି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ 30ଟି ଜିଲ୍ଲାର 33 ଜଣ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଓଡ଼ିଆ ଭାଷାବୃତ୍ତି ପ୍ରଦାନ କରିବେ। କେନ୍ଦ୍ର ସରକାର ଚଳିତ ବର୍ଷ ଅଗଷ୍ଟ ମାସରେ 1,74,000 କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ ଜିଏସ୍ଟି ସଂଗ୍ରହ କରିଛନ୍ତି। 2023 ମସିହା ଅଗଷ୍ଟ ମାସରେ ଜିଏସ୍ଟି ଆଦାୟ 1,69,000 କୋଟି ଟଙ୍କା ଥିଲା। ବାର୍ଷିକ ଭିତ୍ତିରେ ଜିଏସ୍ଟି ଆଦାୟ କ୍ଷେତ୍ରରେ ଜିଏସ୍ଟି ଅଭିବୃଦ୍ଧିର ପରିମାଣ 10% ହୋଇଛି। ଚଳିତ ମାସର ପ୍ରଥମ 3ଟି ସୋମବାର ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସୂଚନା ଅନୁସାରେ ବିଧାନସଭା ଅଧିବେଶନ ଚାଲିଥିବାରୁ ଆଜି ଅଭିଯୋଗ ଶୁଣାଣି ବନ୍ଦ ରହିବ। ସେହିପରି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଚଳିତ ମାସ 9 ତାରିଖ ଏବଂ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଇଁ 16 ତାରିଖ ଜନ ଅଭିଯୋଗ ଶୁଣାଣିକୁ ବନ୍ଦ ରଖିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆଜିଠାରୁ ବିଦ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ସଫେଇ, ସ୍ୱଚ୍ଛତା ଏବଂ ପରିମଳକୁ ଗୁରୁତ୍ୱ ଦିଆଯିବ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱଚ୍ଛତା ଶପଥ ପାଠ କରାଯିବା ସହ ଆସନ୍ତାକାଲି ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେହିପରି ବୁଧବାର ଏବଂ ଗୁରୁବାର ଦିନ ପ୍ରତ୍ୟେକ ସାହି ବସ୍ତିଗୁଡ଼ିକରେ ସ୍ୱଚ୍ଛତାର ବାର୍ତ୍ତା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ସ୍ୱଚ୍ଛତା ପକ୍ଷ ପାଳନ ସମୟରେ ବିଭିନ୍ନ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତାମାନ ଆୟୋଜନ କରାଯିବ। ଲଗାଣ ବର୍ଷା ଯୋଗୁଁ ବିଜୟୱାଡ଼ା ରାଜମୁନ୍ଦ୍ରି ରେଳ ସେକ୍ସନରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟା ଯୋଗୁଁ ଗତକାଲି ଓ ଆଜିକୁ ମିଶାଇ 18ଟି ଟ୍ରେନ୍କୁ ବାତିଲ କରାଯାଇଛି। ଏହାବ୍ୟତୀତ 3ଟି ଟ୍ରେନ୍କୁ ଆଂଶିକ ବାତିଲ କରାଯାଇଥିବା ବେଳେ 7ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ ଓ ଗୋଟିଏର ସମୟ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍, ଭୁବନେଶ୍ୱର ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍, ସମ୍ଭଲପୁର ନନ୍ଦେଡ଼ ଏକ୍ସପ୍ରେସ୍କୁ ଆଜି ବାତିଲ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଆସନ୍ତା ଗୁରୁବାରଠାରୁ ପୁଣି ବର୍ଷା ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମାଗଣାରେ ଆଧାର କାର୍ଡ଼ର ତଥ୍ୟକୁ ଅପଡେଟ୍ କରିବା ପାଇଁ ସରକାର ସମୟସୀମାକୁ ଚଳିତ ମାସ 14 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। 10 ବର୍ଷରୁ ଅଧିକ ପୁରୁଣା ଆଧାରକୁ ଅନ୍ଲାଇନ୍ ଜରିଆରେ ଅପଡେଟ୍ କରାଯାଇପାରିବ। ସମୟସୀମା ପୂରଣ ହେବା ପରେ ଆଧାର ସମ୍ବନ୍ଧୀୟ ତଥ୍ୟ ଅପଡେଟ୍ କରାଇଲେ 50 ଟଙ୍କା ଦେୟ ଦେବାକୁ ପଡ଼ିବ ବୋଲି ଭାରତୀୟ ଏକକ ପରିଚୟପତ୍ର ପ୍ରାଧିକରଣ ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।